ॐ नमो भगवते वासुदेवाय श्री श्री गौरदास श्री श्री कृष्ण बलराम श्री श्री जगन्नाथ बलदेव सुभद्र महाराणी श्री श्री राधा कृष्ण केन्द्र श्री श्री लक्ष्मी कृष्णदेव श्री श्री सीताराम हनुमान जी प्रकाश भगवान गुणत्री विधान करी इसकन प्रतिष्ठित आचार्य श्री श्रीमद ऋषि भक्ति वेदांत शंकर पाल महानुपाल गुणत्री निवेदन करी श्री गुरुदेव श्री श्रीमद गौरव भक्ति श्री दामोदर स्वामी महानुपाल गुणत्री निवेदन करी समस्त साधु वैष्णवान को तथा उपस्थित भक्ति श्रीमंदन अतुलंद गुणत्री निवेदन करी अजय श्रीमद भागवत पंचम स्कंद उन्नीस अध्याय श्लोक तीन कथा आरंभ करवा हनुमान महाराज विषय किंग पुरुष वर्ष जो रही आमर मझे रे समग्र विश्व ब्रह्मांडर जो जम्बुद्वीप रही जम्बुद्वीप मझे इलावृत वर्ष इलावृत वर्ष दक्षिण को रे हरिवर्ष हरिवर्ष दक्षिण को रे किंग पुरुष वर्ष से किंग पुरुष वर्ष हनुमान जी भगवान सुदीव हनुमान सहित अरिष्टानेमी से जो रही गत काल कहते सहित सी भगवान गुणगान भगवान रामचंद्र गुणगान कर तेणु ये कह श्लोक आम जो कौन कल कहे जो रही हैदराबाद बोली हैदराबाद नुह से फैजाबाद उत्तर प्रदेश फैजाबाद से जो अयोध्या रही मोर डाउट है हैदराबाद कौन लिखाई इंग्लीश लिखाई हैदराबाद इंग्राजी प्राय भूल न था कितनी लिखाई से लिखाई उत्तर प्रदेश उत्तरांचल अयोध्या नगर रही लिखाई तेना मोर डाउट होता कल देख ली मैपे फैजाबाद अच्छे फैजाबाद डिस्ट्रिक्ट अयोध्या रही तेणु तीन नंबर श्लोक ओम नमो भगवते उत्तम श्लोकाय नम आर्यलक्षण सुलभताय नम उपशिक्षितात्मन उपासित लोकाय नम साधुवाद निकषणाय नम ब्रह्मदेवाय महापुरुषाय महाराजाय नम इति सब गद्याकर अच्छे तो तेणु पद्य रही कि अधिकांश भी गद्य रही तेणु हनुमान जी यू किए कहते देखा यू हनुमान जी कौन आगे कर सुग्रीव कहते तेणु हनुमान जी जो कही जन्मस्थान भारतवर्ष रही हम्पी हम्पी हस्पेट कर्णाटक पाखे से किस्किा हे प्रभु ओम नमो भगवते उत्तम श्लोकाय भगवान हो भगवान कह षड़ीश्वर्य पूर्ण से होती उत्तम श्लोक उत्तम श्लोक कहले उत्तम श्लोक द्वारा से आराधित हमें नम आर्य लक्षण सुलभताय आर्य लक्षण आर्य कहले कौन बुझाए आर्य कहले कौन बुझाए ना जो मैंने वैदिक रीति अनुसार वैदिक नीति अनुसार कार्य करते आर्य भगवद गीतार भगवान अर्जुन को प्रथम कहले तुम्हें आर्य ना अनार्य प्रथम कहले जो द्वितीय अध्याय कौन कहले अनार्य दुष्टम असर्गम अकृति कर्म अर्जुन अनार्य भाया कथा कौज तुम्हें आर्य ना अनार्य अनार्य भाया कथा कौज सबू आर्य अनार्य किए आर्य किए अनार्य आर्य होती किए ना जो मैंने वेद नीति अनुसार कार्य कर आर्य बहुत सभ्य वेदनीति अनुसार से कार्य करती आर्य लक्षण तक सब लक्षण रही शील बहुत सुधा सदातार से व्रत यही भाव व्रत वैदिक नीति अनुसार से कार्य करेंगे नम उपशिक्षितात्मन उपशिक्षितात्मन कहले इंद्रिय मान को जे संचित कर रखती उपशिक्षितात्मन उपासित लोकाय समस्त उपासना करती भगवान उपासित लोकाय समस्त सब लोक समस्त प्रणाम करते जंग ब्रह्मा वरुणेन्द्र रुद्रमृत सुनंद दिव्य सभी समस्त पूजा करती साधुवाद निकषणाय कहले निकषणाय कहले जमी आम रही कसटी पथर रही जान कसटी पथर कसटी पथर सुनाटा आने आम थी बैंक आगे चाकू करी सुना सब आ गोल्ड लोन देवाई सी आम टाणी डाक जाने बणिया को गोल्ड स्मिथ सी आसिक तार रखी पथर कसटी पथर तक कह जाए से सुनाट आणिक लगेदेव यदि आसीगला मानने ऑरिजिनल सुना लगे से जो चिन्ह सहित मिसीज यहाँ तेल जानवे यहाँ ऑरिजिनल ना डुप्लिकेट ना जापर ना सुना को सी कसटी पथर जना पड़ो तेनाली ये भाव भगवान हो निकषणा साधुवाद ସାଧୁ ବାହାଦୁର ଯେଉଁ ରହିଛି କଷଟି ପଥର ସେଇଥିରେ ସେ ହେଇଛନ୍ତି ସାଧୁ, ସିଏ ପ୍ରକୃତ ସାଧୁ। ସାଧୁବାଦ ନିକଷଣାୟ ସାଧୁବାଦ, ସାଧୁବାଦ କହିଲେ ଯେଉଁମାନେ ଜୟଧ୍ୱନି ଦିଅନ୍ତି ସାଧୁ ସାଧୁ ସାଧୁ, ଇଏ ଏଇଭଳି ଭାବରେ ଭଗବାନ ହେଉଛନ୍ତି ସେଇ ସ୍ତରର ସାଧୁବାଦ। ସାଧୁକୁ ଯିଏ ପ୍ରକାଶ କରନ୍ତି ସେଇ ପଥର ଭଳି ସେ ସାଧୁବାଦ ନିକଷଣାୟ ନମୋ ବ୍ରହ୍ମଣ ଦେବାୟ, ବ୍ରହ୍ମଣମାନଙ୍କର ସେ ହିତକାରୀ ମହାପୁରୁଷ ଆୟ ସେ ମହାପୁରୁଷ ବନ୍ଦେ ମହାପୁରୁଷ ତେ ଚରଣାର ବିନ୍ଦମ ଦୁଇଥର କୁହାଯାଇଛି ଭାଗବତମରେ, ଏକାଦଶ ସ୍କନ୍ଦ ପଞ୍ଚମ ଅଧ୍ୟାୟ 33 ଆଉ 34 ଏ ଦୁଇଟି ଶ୍ଳୋକରେ ବୋଧେ କୁହାଯାଇଛି ମହାପୁରୁଷ। ମହାପୁରୁଷ ପୁରୁଷ କହିଲେ ଉପଭୋଗକାରୀ, ମହାପୁରୁଷ ମହା ଉପଭୋଗକାରୀ ସିଏ ଭଗବାନଙ୍କ ଉପଭୋଗର ଲିମିଟ୍ ନାହିଁ। ଆମର ସବୁଥିରେ ଲିମିଟ୍ ରହିଛି ଭୌତିକ ଜଗତରେ, ଯେତେ ବଡ଼ କମ୍ପାନୀ ହୁଅନ୍ତୁ ଯେତେ ବଡ଼ ଧନୀ ବ୍ୟକ୍ତି ହୁଅନ୍ତୁ ତା'ର ଲିମିଟ୍ ରହିଛି। ଚାକିରି ଦେବ କେତେ ଜଣ ଲୋକ ଚାକିରି ଦେବ, 100 ଲୋକ ହେଇଗଲେ ଫିଲପ୍ ହେଇଗଲା, ହାଉସଫୁଲ୍ ହାଉସଫୁଲ୍ ମାରିଦେ ବୋର୍ଡ଼ ଆଉ ନାହିଁ। କିନ୍ତୁ ଭଗବାନଙ୍କର ଯେଉଁ ରହିଛି ଭୋଗ ଭୋଗ ସାମଗ୍ରୀ ରହିଛି, ଯେତେ ଲୋକ ଆସିଲେ ମଧ୍ୟ ନୋ 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 ନଟ୍ ଭ୍ୟାକେନ୍ସି, ନୋ ନୋ ଭ୍ୟାକେନ୍ସି, ନୋ ନୋ ଭ୍ୟାକେନ୍ସି, ମାନେ ସବୁବେଳେ ପୋଷ୍ଟ ଇଜ୍ ଦେୟାର, ଅଲୱେଜ୍ ପୋଷ୍ଟ ଇଜ୍ ଦେୟାର। ଯେତେ ଆମେ କହିଲେ ନା ଜାଲ ପକାଇ ଯେତେ ଛାଡ଼ିବା, ମାଛ ସବୁ ରହିଛି ସମସ୍ତଙ୍କ ପାଇଁ ରହିଛି, ଘର ଦ୍ୱାର ସବୁ ରହିଛି, ପୋଷାକ ପତ୍ର ସବୁ ରହିଛି, ରେଡ଼ି ହେଇକି ରହିଛି। ନା ନା ହେଇଗଲା ବନ୍ଦ କରିଦିଅ, ଆଉ ଛାଡ଼ ହାଉସ ଫୁଲ ତ ହେଇଗଲା। ନା ଅନନ୍ତ ସିଏ ମହାପୁରୁଷ, ସିଏ ତାଙ୍କର ଅନ୍ତ ନାହିଁ, ଅନନ୍ତ ସିଏ ମହାପୁରୁଷ ମହାରାଜାୟ, ରାଜାମାନଙ୍କର ସେ ରାଜା ମହାରାଜ ମହାରାଜାୟ ନମ। ଏଇଭଳି ଭାବରେ ହନୁମାନଜୀ ଭଗବାନଙ୍କ ପ୍ରାର୍ଥନା କରୁଛନ୍ତି, ମହାରାଜା ନମ। ତାପରେ ଶ୍ଳୋକରେ କହିଲେ ଶ୍ଳୋକ 4ରେ ଯତ୍ତତ୍ ବିଶୁଦ୍ଧାନୁଭବ ମାତ୍ରମେକଂ ସ୍ୱତେଜସାଧ୍ୱସ୍ତ ଗୁଣବ୍ୟବସ୍ଥଂ ପ୍ରତ୍ୟକ୍ ପ୍ରଶାନ୍ତଂ ସୁଧିୟୋପଲମ୍ବନଂ ଜନାମ ରୂପଂ ନିରହଂ ପ୍ରପଦ୍ୟେ। ଯତ୍ତତ୍ ବିଶୁଦ୍ଧାନୁଭବ ମାତ୍ରମେକଂ, ଭଗବାନ ହେଉଛନ୍ତି ବିଶୁଦ୍ଧ ଅନୁଭବ। ବିଶୁଦ୍ଧ କହିଲେ ସିଏ ଭୂତ ପ୍ରକୃତି ଦ୍ୱାରା ଦୂଷିତ ହୁଅନ୍ତି ନାହିଁ, ତେଣୁ ଇଏ ଶୁଦ୍ଧ ସତ୍ୟ ସ୍ତରର କଥା। ଶୁଦ୍ଧ ସତ୍ୟ ସ୍ତରକୁ ଗଲେ ତାଙ୍କୁ ଅନୁଭବ କରିପାରିବ, ବିଶୁଦ୍ଧ ଅନୁଭବ ମାତ୍ରମେକମ୍। ସୋ ତେଜ ଧ୍ୱସ୍ତ ଗୁଣ ବ୍ୟବସ୍ଥା, ତାଙ୍କର ଯେଉଁ ନିଜର ତେଜ ରହିଛି, ନିଜର ଯେଉଁ ଜ୍ୟୋତି ରହିଛି, ଏଇ ଜ୍ୟୋତି ମାଧ୍ୟମରେ ଧ୍ୱସ୍ତ ଗୁଣ ବ୍ୟବସ୍ଥା, ଯେଉଁ ଅନ୍ଧକାର ଜଗତ ରହିଛି, ତମ ଗୁଣର ଅନ୍ଧକାର ଯେଉଁ ରହିଛି, ଗୁଣର ଯେଉଁ ରହିଛି ଅନ୍ଧକାରକୁ ସେ ଦୂର କରିଦେବେ। ସୋ ତେଜ ଧ୍ୱସ୍ତ ଗୁଣ ବ୍ୟବସ୍ଥା ପ୍ରତ୍ୟେକ ପ୍ରଶାନ୍ତମ ସୁଧିଓପଲମ୍ବନମ୍, ପ୍ରତ୍ୟେକ କହିଲେ ଦିବ୍ୟ, ସେ ହେଉଛନ୍ତି ଦିବ୍ୟ, ଭୌତିକ ଜାଗା ଭୌତିକ ସ୍ତରରେ ସେ ନୁହନ୍ତି, ପ୍ରଶାନ୍ତମ୍ ସେ କୌଣସି ତାଙ୍କର ଅଶାନ୍ତି ନାହିଁ, କୌଣସି ବିଚଳନ ନାହିଁ, ପ୍ରଶାନ୍ତ ସ୍ତରରେ ଥାନ୍ତି ସେ ପ୍ରଶାନ୍ତମ୍। ସୁଧିଓପଲମ୍ବନମ୍, ସୁଧି ସୁଧିଓ କହିଲେ କୃଷ୍ଣ ଚେତନା ଆଦର ସେ ପ୍ରାପ୍ତ ହୋଇପାରନ୍ତି, ସୁଧିଓପଲମ୍ବନମ୍ ସୁଧିଓପଲମ୍ବନ ତାଙ୍କ କୃଷ୍ଣ ଚେତନା ଦ୍ୱାରା ହିଁ ତାଙ୍କୁ ପାଇବା, ବା ଭକ୍ତିରେ ହିଁ ତାକୁ ପାଇବା, ଅନ୍ୟ ଉପାୟ ପାଇପାରିବ ନାହିଁ। ହି ନାମ ରୂପମ ଅନାମ ରୂପମ ନିରହଂ ପ୍ରପଦ୍ୟେ, ଭଗବାନଙ୍କର କୌଣସି ଅନାମ ରୂପମ ଅରୂପମ, ଅନାମ ତାଙ୍କର ନାମ ନାହିଁ କି ରୂପ ନାହିଁ, ତା ଅର୍ଥ କ'ଣ ଏଇଟା, ଆମର ଯେଉଁ ରହିଛନ୍ତି ଗୋଟେ ସମ୍ପ୍ରଦାୟ ରହିଛନ୍ତି ସେମାନେ କହିଲେ ନାମ ରୂପ ନାହିଁ ଏ ଶୂନ୍ୟ ଦେହି ଭଜ, ନାମ ରୂପ ନାହିଁ ମାନେ କ'ଣ, ତାଙ୍କର ନାମ ନାହିଁ, ଅନନ୍ତ କ'ଣ ଅନନ୍ତ ରାଖିଲ ନାମ ଅନ୍ତ ନା ପାଇଆ, କୃଷ୍ଣ ନାମ ରାଖେ ଗବ ଧନେ ଜାନିଆ, ଅନନ୍ତ କୃଷ୍ଣର ନାମ ଅନନ୍ତ ମହିମା, ଶାରଦା ଦିବ୍ୟାସ ଦେବ ଟିକେ ନାରେ ସୀମା। ଭଗବାନଙ୍କର ନାମ ବହୁନି ସନ୍ତି ନାମାନି, ଭଗବାନଙ୍କ କୃଷ୍ଣଙ୍କର ନାମ ଏକରଙ୍ଗ ହେଇଥିଲା। ଆମେ ତ ଭଗବାନ ରାମଚନ୍ଦ୍ର ବିଷୟରେ ସେ ଜାଣିନେ, କିଛି କିଛି ପଢ଼ୁଛେ, ଭଗବାନ କୃଷ୍ଣଙ୍କ ବିଷୟରେ ଆମେ କହିବା, ଆମେ ଖେଳିବା ସେଥିରେ, ଆମର ଖେଳ ସାମଗ୍ରୀ ସିଏ ଆମେ ଖେଳିପାରିବା ସେଥିରେ। ଭଗବାନଙ୍କ ନାମକରଣ ଯେତେବେଳେ ହେଉଥିଲା 3 ମାସ ହେଇଥିଲେ, ସିଏ ନାମକରଣ ହେଇନଥିଲା, ସେ ସମୟରେ ଗର୍ଗାଚାର୍ଯ୍ୟ ଆସି କହିଲେ, ଅନେକ କଥା କହିଲେ, ତାଦେହରେ ଗୋଟେ କଥା ବହୁନୀ ସନ୍ତି ନା ମାନି ତାଙ୍କର ଅନେକ ନାମ ରହିଛି ତାନ୍ୟ ବେଦ ନୋ ନୋ ଜନା ତାକୁ ମୁଁ ଜାଣିଛି କିନ୍ତୁ ଅନ୍ୟମାନେ କେହି ଜାଣନ୍ତି ନାହିଁ କାହିଁକି ନା ନନ୍ଦ ମହାରାଜଙ୍କୁ ଏହିଭଳି ଭାବରେ କହିଲେ ସେ ଯେଉଁ କଥା କହିଲେ ଏଭଳି ଭାବରେ କହିଲେ ସିଏ କହି ତାଙ୍କର ଭାବନା ଗୋଟେ ସିଏ ବୁଝିବେ ଗୋଟେ ଅଲଗା ପ୍ରକାରର ଏଭଳି ଭାବରେ କ'ଣ କ'ଣ କନଫିଡେନ୍ସିଆଲ ନାମକରଣ ହୋଇଛି ଗୁହ୍ୟ ନାମକରଣ ହୋଇଛି ଭଗବାନଙ୍କର ତାର ପ୍ରକୃତ ଅର୍ଥ ହେଉଛି ଭଗବାନର ଏତେ ନାମ ରହିଛି ମୁଁ ଜାଣିନାହିଁ ଆଉ ଅନ୍ୟମାନେ କ'ଣ ଜାଣିବେ କିନ୍ତୁ ନନ୍ଦ ମହାରାଜ ଯଦି କହିବେ ମୁଁ ଜାଣିନାହିଁ ନନ୍ଦ ମହାରାଜ କହିବେ ହେଁ ଜ୍ୟୋତିର୍ବିଦ ହେଇକି ତୁମେ ଜାଣିନ ତେଣୁକରି ସେ କହିଲେ ତା ନାମ ବେଦ ନୋ ଜନା ତାନ୍ୟାହମ୍ ବେଦ ନୋ ଜନା କିନ୍ତୁ ପ୍ରକୃତରେ ହେବ ନୋ ବେଦ ନୋ ଅହମ୍ ବେଦ ନୋ ଜନା ମୁଁ ଜାଣିନାହିଁ କି ଦେବତା କେହି ଜାଣନ୍ତି ନାହିଁ ଭଗବାନଙ୍କ ଏଭଳି ନାମ ରହିଛି ତେଣୁ ଅନାମ ରୂପମ କହିଲେ ଭଗବାନଙ୍କ ପ୍ରାକୃତ ରୂପ ନୁହଁ ବା ପ୍ରାକୃତ ନାମ ନୁହଁ ପ୍ରାକୃତ ଯେମିତି ଜଳ ଆମକୁ ଶୋଷ ହେଉଛି ଆମେ ଜଳ ଜଳ ଯେତେ କହିଲେ ମଧ୍ୟ ତୋଷ ମେଣ୍ଟିବ ନାହିଁ ତୃଷା ମେଣ୍ଟିବ ନାହିଁ କିନ୍ତୁ ଭଗବାନଙ୍କର ନାମ ଏଭଳି ଭଗବାନ ନାମ ଗ୍ରହଣ କଲା ମାନେ ଭଗବାନଙ୍କ ସହିତ ସଙ୍ଗ ଆମେ କରୁଛେ ଆମେ ସେଦିନ କହିଥିଲେ ନାମ ଏବଂ ବାଚ୍ୟବାଚକ ଭଗବାନଙ୍କର ନାମ ଏବଂ ଭଗବାନ ଏ ଦୁଇ ଜଣ ଯଦିଓ ଅଭେଦ ତାଙ୍କର କୌଣସି ଭେଦ ନାହିଁ କିନ୍ତୁ ପୂର୍ବସ୍ମାତ୍ ପରମେବ ହନ୍ତ କରୁଣା ଭିତ୍ତି ଜାନିମହେ ପୂର୍ବଠାରୁ ରୂପ ଗୋସ୍ୱାମୀ ତାଙ୍କ ନାମାଷ୍ଟକମଣି ରଚନା କରିଛନ୍ତି ଭଗବାନଙ୍କର ଭଗବାନଙ୍କର ନାମ ପୂର୍ବସ୍ମାତ୍ ପରମେବ ହନ୍ତ କରୁଣ ଭଗବାନଙ୍କ ଠାରୁ ଭଗବାନଙ୍କ ନାମ ହେଉଛି ଆହୁରି କରୁଣ ପୂର୍ବସ୍ମାତ୍ ପରମେବ ହନ୍ତ କରୁଣ ଏଭଳି ଭାବରେ ରହିଛି ଭଗବାନଙ୍କ ନାମ ଏତେ କରୁଣାମୟ ନାମ ନାମକାରୀ ବହୁଧା ନିଜସ୍ୱ ବହୁଧା ଭଗବାନଙ୍କ ନାମ ଅନେକ ରହିଛି ତେଣୁ ଅନାମ ରୂପ କହିଲେ ଭଗବାନଙ୍କର ଏ ପ୍ରାକୃତ ନାମ ନୁହଁ ଜନ୍ମ କର୍ମ ଚମେ ଦିବ୍ୟମ୍ ଭଗବାନଙ୍କ ସବୁ ହେଉଛି ଦିବ୍ୟ ଏ ପ୍ରାକୃତ ନୁହଁ ଏଇଟାକୁ ଯିଏ ଜାଣିଯିବ ସିଏ କରୋନାରୁ ମୁକ୍ତ ହେଇଯିବ ଖାଲି ଏତିକି ଜଣେ ଜାଣିଯିବ ଭଗବାନଙ୍କର ଜନ୍ମ କର୍ମ ଚମେ ଦିବ୍ୟମ୍ ଏବଂ ଯେଉଁ ବ୍ୟତୀତ ତତ୍ତ୍ୱତଃ ତାହେଲେ ସେ କରୋନାରୁ ମୁକ୍ତ ହେଇଯିବ ଚକ୍ତା ଦେହ ପୁନର୍ଜନ୍ମ ନାଇଥିବା ଆସିବ ଆଉ ବହୁତ ଯାଉଥିବ ଆସିବ ନାହିଁ ଭଗବତ ଧାମକୁ ଚାଲିଯିବ ଆମେ କହିନେ ବୋଧେ ଭଗବତ ଧାମକୁ ସମସ୍ତେ ଚାଲିଯାଇଥିଲେ ଆଉ ଆସିବ ଏ ଶ୍ଳୋକ ଆସିବ ସବୁ ଅଯୋଧ୍ୟାବାସୀମାନେ ସବୁ ଯାଇଥିଲେ ଭଗବାନ ସହିତ କେବଳ ରହିଗଲେ ହନୁମାନ ଆଉ ସମସ୍ତେ ଯାଇଥିଲେ କହିଥିଲି ହନୁମାନ କାହିଁକି ରହିଲେ ଆଉ ସେଠି ଭ୍ୟାକେନ୍ସି ନଥିଲା ହନୁମାନ ଯଦି ଭ୍ୟାକେନ୍ସି ନାହିଁ ଆଉ ଭ୍ୟାକେନ୍ସି ହେଲେ ଯିବ କ'ଣ ହେଲା ଜମ୍ମୁମାନ ଯାଇଛନ୍ତି ନାହିଁ ଜମ୍ମାନ ଅଛନ୍ତି ହଁ ଜମ୍ମାନ ଅଛନ୍ତି ଜମ୍ମାନ ତ ଅଯୋଧ୍ୟାରେ ନୁହନ୍ତି ନା ସେ ଅଲଗା ଇଏ କିସ୍କିନ୍ଦା ବା ସେପଟ ସବୁ ସେ ଆଉ କେଉଁଠି ତାଙ୍କର ସବୁ ଅଛି ଅଯୋଧ୍ୟାବାସୀ ଯେତେ ଥିଲେ ସବୁ ଗଲେ ଅଯୋଧ୍ୟାବାସୀମାନେ ତେଣୁ କେବଳ ରାମଚନ୍ଦ୍ର ହନୁମାନ ଅଯୋଧ୍ୟାରେ ରହିଗଲେ ସେ ଆଉ ଗଲେନି ଫେରିଲେ ନାହିଁ ଅଯୋଧ୍ୟାରେ ଭଗବାନ ସହିତ ରହିଗଲେ କିନ୍ତୁ ଅନ୍ୟମାନେ ଯେତେବେଳେ ଗଲେ ହନୁମାନଙ୍କୁ ରଖିଲେ କାହିଁକି ନା ହନୁମାନ ଭଗବାନଙ୍କୁ ଗୁଣଗାନ କରିବେ ଶ୍ରୀରାମ ଜୟ ରାମ ଜୟ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ରାମ ଶ୍ରୀରାମ ଜୟ ରାମ ଜୟ ରାମ ଛିଣିଗଲା ଶ୍ରୀରାମ ଭଗବାନ ନାମ ତେଣୁ ଭଗବାନଙ୍କର ଯେଉଁଠି ନାମ ହେଉଛି ଭଗବାନଙ୍କର ରାମଙ୍କର କଥା ହେଉଛି ହନୁମାନ ଆସି ସେଠି ବସିଯାଆନ୍ତି ଛଦ୍ମ ରୂପରେ ଆସନ୍ତି ବହୁତ ଥର ଶୁଣିଛି ବହୁତ ଜାଗାରେ ଶୁଣିଛି ଏଗୁଡ଼ା ହନୁମାନ ସବୁ ଶ୍ରବଣ କରନ୍ତି ଯେଉଁଠି ରାମଙ୍କ ନାମ କଥା ହେଉଥିବ ସେ ଆସି ଶୁଣିବେ ଆମର ଏଠି ରାମଜୀଙ୍କର ଯେତେବେଳେ ଅଭିଷେକ ହୁଏ ସେ ହନୁମାନ ଆସନ୍ତି ଜଣେ ହନୁମାନ ଆସନ୍ତି ସିଏ ତେଣୁ ଏଇଭଳି ଭାବରେ ଭଗବାନଙ୍କ ନାମ ରୂପ ମାନେ ଏ ପ୍ରାକୃତ ନୁହଁ ଅପ୍ରାକୃତ ନାମ ରୂପ ନିରହଂ ପ୍ରାକୃତ ଅହଙ୍କାର ରହିତ ସେଇ ଭଗବାନଙ୍କର ପାଦପଦ୍ମରେ ମୁଁ ଶରଣ ନେଉଛି ପ୍ରପଦ୍ୟେ ପ୍ରଭୁପାଦ ମହାରାଜ ତାର ବହୁତ ବଡ଼ ଭାଷ୍ୟ ଦେଇଛନ୍ତି ପ୍ରଭୁପାଦ ମହାରାଜ ସେ କହୁଛନ୍ତି ଭଗବାନ କୃଷ୍ଣଙ୍କର ଅବତାର ରୂପରେ ଆବିର୍ଭୂତ ଭଗବାନ କୃଷ୍ଣ ବିଭିନ୍ନ ଅବତାର ରୂପରେ ଆବିର୍ଭୂତ ହୁଅନ୍ତି ବ୍ରହ୍ମସଂହିତରେ କୁହାଯାଇଛି ରାମାଦି ମୂର୍ତ୍ତି ସୁକଳା ନିୟମେନ ତିଷ୍ଠନ୍ ନାନାବତାର ମକରୋଦ ଭୁବନେଶୁ କେନ୍ଦୁ কৃষ্ণ স্বয়ং সম্ভবত পরমাপমানয়ো গোবিন্দমাদি পুরুষং তমহং ভজামি। ভগবান অনেক অবতার আসন্তি, রামাদি মূর্তি সুকড়া নিয়মেন তিষ্ঠন, রাম নৃসিংহ বামন ইত্যাদি অনেক অবতার ভগবান অবতারাই অসংখ্যা। প্রথম স্কন্ধ তৃতীয় অধ্যায়ে 22টি অবতার বিষয়ে কুহগলা। তাপরে কহিল অবতারাই অসংখ্যা, অবতারঙ্কর গণনা করিহবনি কেতে অবতার অছন্তি ভগবানকর। কিন্তু কৃষ্ণ হচ্ছেন মূল ভগবান, কৃষ্ণ হচ্ছে ভগবান স্বয়ং। কৃষ্ণ স্বয়ং সমভব পরম পুমানযোগ গোবিন্দ মহাদি পুরুষ তমং ভজামি। সেমান মধ্যে রামচন্দ্র অন্যতম অটন্তি। আমি জানু যে বিষ্ণু তত্ত্বঙ্কর বাহন হচ্ছে গরুড়, এবং সে বিষ্ণু তত্ত্ব তাহলে চারিভুজরে বিভিন্ন প্রকার অস্ত্রশস্ত্র ধারণ করছেন। সেই আমার সন্দেহ জাত হয়ে পড়ে রামচন্দ্র বিষ্ণু তত্ত্ব কি নুহতি, কারণ তাহলে হনুমান স্কন্দর বহন করুলে, গরুড় বহন করুনলে, পুনশ সে চতুর্ভুজ ধারী নলে কিংবা শঙ্খচক্র গদা পদ্ম ধারণ করুনলে। ফলত এ শ্লোকের পরিষ্কার ভাবে কুযাই যে রামচন্দ্র হচ্ছেন কৃষ্ণ ভি কৃষ্ণ আদিপুরুষ ভগবান হলে সুদ্ধা রামচন্দ্র তাঙ্কর ভিন্ন নুহতি। রামচন্দ্র ভূত প্রকৃতির গুণমান দ্বারা প্রভাবিত হতে না, এবং সেই সে প্রশান্ত, এবং ভূত প্রকৃতির ত্রিগুণ তাঙ্কু ব্যতীব্যস্ত করে পড়ে না। তেণু তাঙ্কু জাঁয়া হলে গোটে অঞ্জন মিলুচি, সে অঞ্জন যদি লগাই দেব চক্ষুরে তো ভগবান দেখিদেব অঞ্জন এমনি রয়েছে। সে অঞ্জনটা কেউ হোস্টেলে মিলুচি জাঁচ হোস্টেলে সে গৌরব সিং মহারাজ কহতি সে অঞ্জন কেউ স্টোর্রে মিলবে না, সেইটা মিলবে কেউটি না সাধু পাখে মিলব। চক্ষুদান দিল যেই জন্মে জন্মে প্রভু সেই দিব্য জ্ঞান রূপে প্রকাশিত প্রেমা ভক্তি যাহে অবিদ্যা বিনাশ যতে বেদে গায় যাহার চরিত। তেণু সে গুরুঙ্ পাখে সেটা মিলবে প্রেমানন ছড়িত ভক্তি বিলোচন সন্থা সদৈব বিলঙ্কয়তি জংস্যাম সুন্দর মচিন্ত গুণ স্বরূপ গোবিন্দ মহাদি পুরুষ তমং ভজামি। তেণু সেই প্রেমাঞ্জন যে রয়েছে সেইথেরে যদি আমি চক্ষুরে লগাইবা তাহলে ভগবান দেখিপারিবা, নহলে দেখিপারিবা না। ছান্দক উপনিষদরে কুযাইছি যে এটা স্তিশ্রো দেবতা অনেন জীব জীবনে, অর্থাৎ ছান্দক উপনিষদরে শ্লোকের ব্যবহৃত অনেন শব্দ আত্মা ও পরমাত্মাকে দুইটি পৃথক ব্যক্তিত্ব রূপে প্রকাশ করা নিমিত্তে ব্যবহৃত হয়েছি। তিশ্রো দেবতা শব্দমানঙ্কর এই সূচনা মিলে যে জীবর শরীর ক্ষিত অপ ও তেজ এই তিনোটি মহাভূত দ্বারা গঠিত, ভূমি জল অগ্নি। পরমাত্মা জলদেহধারী জীবাত্মার হৃদয় মধ্যে প্রবেশ কলে সুদ্ধা তাহলে জীবাত্মার শরীর সহ কিছু করবার নথায়। পরমাত্মাঙ্কর কোণী জড় সম্বন্ধ নতু তাহলে এঠারে অনাম রূপ নিরহং বলে বর্ণনা করা যাচ্ছে, অনাম রূপর ব্যাখ্যা করছেন প্রভুপাদ মহারাজ, অনাম রূপ নিরহং, এ অহংকার প্রকৃত অহংকার নাই তাঙ্কর। পরমাত্মাঙ্কর জড়দেহ নথায় কিন্তু জীবাত্মার থায়। তেণু ভগবানঙ্কর যে শরীর সেটা কি শরীর, হ্যাঁ চিত শরীর, তাহলে আমার যে শরীরে সব রয়েছে রক্ত মাংস ইত্যাদি সব রয়েছে হাড় ইত্যাদি সেসব ভগবানঙ্কর নথায়। এটা চিত চিত বস্তু, সে সচিদানন্দ বস্তু, সচিত আনন্দ সে বস্তু হচ্ছে সেইভাবে ভাবে সচিত আনন্দময় ভগবানঙ্কর। আম সমস্ত সেইভাবে গোটে শরীর রয়েছে ভগবানঙ্কর ভাই শরীর আমি সমস্ত রয়েছে, কিন্তু আমি এই ভৌতিক জগতের পতন হয়ে যাই আমি 84 লক্ষ প্রকার শরীর দিয়েছেন ভগবান, কিন্তু সে শরীর দিয়ে না, সে শরীর জনে পাইবা হলে এই শরীরের আমি যে মনুষ্য শরীর প্রাপ্ত হয়েছে এই শরীরের ভগবান ভজন কলে সে শরীর আমি প্রাপ্ত হওয়া, নহলে সে শরীর আমার রয়েছে আমার ফিক্স শরীর রয়েছে যে শরীরটা আমার চিরন্তন সেটা সবুজ পাই রয়েছে সে শরীর আমার এটা রয়েছে। যেতবে আমি ভৌতিক জঞ্জাল ভৌতিক গুণর মুক্ত হওয়া সেত সাংে সাংে সেটা পাই যা সে শরীর মিলিযোগ সমস্ত প্রভুপাদ মহারাজ একটা কেছেন। পরমাত্মাঙ্কর যে রয়েছে শরীর সে আমার জড় শরীর ভি নুহ দেখা যাবে আমি মনুষ্য ভি অবজানন্তি মা মূঢ়া মানুষ তনুমা সুতম ভগবান কে ভগবদ্গীতা নবম অধ্যায়ে ମୂର୍ଖମାନେ ଭାବନ୍ତି ଇଏ ଆମର ଭଳି ଶରୀର, କିନ୍ତୁ ସିଏ ତାଙ୍କ ଶରୀର ଆମ ଭଳି ନୁହଁ। ଦେଖିବା ଭୀଷ୍ମଦେବ ଯେତେବେଳେ ସ୍ତୁତି ଯୁଦ୍ଧ ଚାଲିଥିଲା ଅର୍ଜୁନଙ୍କ ସହିତ, କେତୋଟି ବାଣ ବାଜିଯାଇଥିଲା ଭଗବାନଙ୍କ ଶରୀରରେ, କୃଷ୍ଣଙ୍କ ସାରଥୀଙ୍କ ଶରୀରରେ ବାଜିଯାଇଥିଲା, ତାଙ୍କ ଶରୀରରୁ କ୍ଷେତଜ ରକ୍ତ ବାହାରୁଥିଲା। ସେ ଯିଏ କହିବ ହଁ ଶରୀରରେ ରକ୍ତ ଅଛି ନାହିଁ କ'ଣ ରକ୍ତ, ତେଣୁ ଭଗବାନ କହୁଛି ଦିବ୍ୟ। ବୁଝିପାରିବା ନାହିଁ। କୁନ୍ତିଦେବୀ କହିଲେ ମାୟା ଦେବନିକା ଛନ୍ନ ଆଜ୍ଞା ଧୋକ୍ଷମ୍ୟମ୍ ନ ଲକ୍ଷ ସେ ମୂଢ଼ୁଷା ନଟୁ ନାଟ୍ୟ ଧର ଯଥା। ତୁମର ପିତା ରୋଲ୍ କରୁଛନ୍ତି ନାଟକରେ, କିନ୍ତୁ ସେ ଯେଉଁ ରାଜା ରୋଲ୍ କରୁଛନ୍ତି ତୁମେ ଭାବିବ କିଏ ଇଏ କିଏ ରାଜା, ଇଏ ତ ନୁହଁ, ଇଏ ତ ଇଏ ତ ମୋର ପିତା ନୁହଁ, ତୁମେ ଚିନ୍ତା କରିପାରିବ ନାହିଁ। ଏଭଳି ବେଶ ପରିବର୍ତ୍ତନ ହୋଇଯାଉଛି। ସେହିଭଳି ଭାବେ ଭଗବାନଙ୍କର ସେ ଲୀଳା ଏଭଳି ଚାଲିଛି, ଜାଣିପାରିବା ନାହିଁ ଭଗବାନଙ୍କୁ। ମାୟା ଯବନିକା ଛନ୍ନମ୍, ଏଇ ପଡ଼ିଗଲା ପର୍ଦ୍ଦା ଆମେ ଭଗବାନ ଦେଖିପାରିବା ନାହିଁ। ଯବନିକା ପଡ଼ିଗଲା, ଯବନିକା ଯେତେବେଳେ ଅପସରିତ ହେବ ସେତେବେଳେ ଆମେ ଦେଖିପାରିବା ଭଗବାନଙ୍କୁ। ସେହିଭଳି ଭାବେ ମାୟାର ଯବନିକାରେ ଭଗବାନଙ୍କ ଠାରୁ ଆମେ ଦୂରେଇ ଯାଇଛେ। ତେଣୁ ଭଗବାନଙ୍କ ଶରୀର ହେଉଛି ପ୍ରାକୃତ ଶରୀର, ସେଥିରେ ଏଇସବୁ ଆମ ଶରୀର ଯାହା ସବୁ ଅଛି ତାଙ୍କର ସେଠି ସେସବୁ ନଥାଏ। ତେଣୁ ଆମର ମଧ୍ୟ ସେଇଭଳି ଶରୀର ରହିଛି, କିନ୍ତୁ ଆମେ ଏଇ ଭବବନ୍ଧନ ମୁକ୍ତ ହେଲେ ହିଁ ଆମେ ସେଇଟା ପ୍ରାପ୍ତ ହେବା। ପ୍ରଭୁପାଦ ମହାରାଜ କହନ୍ତି ଯେଭଳି ଭାବରେ, ଉଦାହରଣ ଦେଇଛନ୍ତି ପ୍ରଭୁପାଦ ମହାରାଜ, ଯେଭଳି ଭାବରେ ବର୍ଷା ସମୟରେ ଯେଉଁ ଘଡ଼ଘଡ଼ି ଚଡ଼ଚଡ଼ି ଦୁଇଟାକୁ ମାଳେ, ଦେଖିଛ ଘଡ଼ଘଡ଼ି ଚଡ଼ଚଡ଼ି ଦୁଇଟାକୁ ମାଳେ ନାହିଁ, କ'ଣ ହୁଏ? ଆଗ ଦେଖାଯାଏ ଚଡ଼ଚଡ଼ି, ତାପରେ ଶୁଭେ ଘଡ଼ଘଡ଼ି, କିନ୍ତୁ ଏକ ସମୟରେ ହୁଏ ତାଙ୍କର କ'ଣ ଟ୍ରାଭେଲ ସ୍ପିଡ୍ ଅନୁସାରେ ସେଇଟା ଆମେ ଦେଖୁଛେ ବା ଶୁଣୁଛେ, ପରେ ଶୁଣୁଛେ, କିନ୍ତୁ ସେହିଭଳି ଭାବରେ ଇଏ ସାଇମଲଟାନିୟସ୍ ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି। ଯେତେବେଳେ ତୁମେ ଶରୀର ତ୍ୟାଗ କରିବ ସେତେବେଳେ ସେଇଟା ପାଇଯିବ, ଡେରି ହେବ ନାହିଁ। ସାଇମଲଟାନିୟସ୍ ଶରୀର ଛାଡ଼ିବ ସେଇଟା ପାଇବ, ଛାଡ଼ିବ ପାଇବ, ଛାଡ଼ିବ ପାଇବ, ଡେରି ହେବ ନାହିଁ। କେଉଁଠି ମିଳିବ କ'ଣ ହେଲା, ଟେଲର ଡାକ, ଏସବୁ କର, ଏସବୁ ମାପ ନିଅ, କେମିତି ତିଆରି ହେବ ଶରୀର। ମୁଁ ଗୋଟେ ସାର୍ଟ ପାଇଁ ଦେଲିଣି ଟେଲରକୁ ଯେ ମୁଁ 6 ମାସ ହେଇଗଲାଣି ପାଇବ ନାହିଁ, ପାଇପାରୁ ନାହିଁ। ଭଗବାନ ବ୍ୟବସ୍ଥାରେ ସେମିତି ନାହିଁ, ଡେରି ହେବ ନା, ଶରୀର ଛାଡ଼ିଲା ମାନେ କେଉଁଠି ନାହିଁ ସେଠି ରହିବେ ଦିବ୍ୟ ଶରୀର ଇମିଡ଼ିଏଟ୍, ଗୋଟିଏ ସେକେଣ୍ଡ ଡେରି ହେବ ନାହିଁ, ଏଠି ଛାଡ଼ିଲେ ସାଙ୍ଗେ ପଶୁଛନ୍ତି। ଏଭଳି ଶରୀର ଆମର ସମସ୍ତଙ୍କ ରହିଛି, ଦିବ୍ୟ ଶରୀର ସମସ୍ତଙ୍କ ରହିଛି। ପ୍ରଭୁପାଦ ମହାରାଜ କହୁଛନ୍ତି ସମସ୍ତଙ୍କ ଦିବ୍ୟ ଶରୀର ରହିଛି, ତୁମର ବି ରହିଛି, ତାଙ୍କର ବି ରହିଛି, ସମସ୍ତଙ୍କର ରହିଛି ଦିବ୍ୟ ଶରୀର। ଆମର ଯେଉଁ ରହିଛି ନିତ୍ୟ ସ୍ଥିତି ରହିଛି, ଯେଉଁ ଭଗବାନ ସହିତ ଚିର ସମ୍ବନ୍ଧ, ମହିମାଂସ ଜୀବଲୋକ ଜୀବଭୂତ ସନାତନ, ସବୁବେଳ ପାଇଁ ସେ ସମ୍ବନ୍ଧ ରହିଛି, ସେ ଶରୀର ରହିଛି ଆମର। ଯେହେତୁ ଆମେ ଭୌତିକ ବନ୍ଧନ ରହିଯାଇଛେ, ତେଣୁ ସେ ଶରୀରଟି ରହିଛି, ଅପେକ୍ଷା କରିଛି, କେତେବେଳେ ତୁମେ ଏଇ ଶରୀର ବନ୍ଧନ ମୁକ୍ତ ହେବ ସେତେବେଳେ ସେଇଟା ପ୍ରାପ୍ତ ହେବ। ଭଗବାନ ରଖିଛନ୍ତି, ବ୍ୟବସ୍ଥା କରିଛନ୍ତି, ଆମ ପାଇଁ ତିଆରି କରି ରଖିଛନ୍ତି। ଆମେ କପଡ଼ା ଦେଲେ ମଧ୍ୟ ଆମର ହେଇପାରୁନାହିଁ, ମାସ ମାସ ମିଶିଯାଉଛି କପଡ଼ା ହେଇପାରୁନାହିଁ ଆମର, ଏଭଳି ସବୁ ଟେଲର ଅଛନ୍ତି। କିନ୍ତୁ ଭଗବାନ ଏଭଳି ସିଏ ତିଆରି କରି ରଖିଛନ୍ତି, ଯେତେ ଶୀଘ୍ର ତୁମେ ଆସିବ ସେତେ ଶୀଘ୍ର ପାଇବ, ଯେତେ ଶୀଘ୍ର ନୁହଁ ନାହିଁ ଏତେ ଜନ୍ମ ପରେ। ଗୋଟେ ଭାଗବତ ଗୋଟେ ଶ୍ଳୋକ ଅଛନ୍ତି 10:51 ଅଧ୍ୟାୟରେ, ମୁଚିକୁନ୍ଦ ଏକଟାରେ କହିବେ, ଭବା ପବର୍ଗୋ ଭ୍ରମତୋ ଯଦା ଭବେ ଜନସ୍ୟ ତରି ଅଚ୍ୟୁତ ସତ୍ ସମାଗମ ସତ୍ସଙ୍ଗମେ ଜରି ତରି ତଦୈବ ସଦ୍ଗତୌ ପରାବର୍ଷତ ହୋଇ ଜାୟତେ ମତି। ଯେତେବେଳେ ଭବର ସରିଯିବ, ଟର୍ନ ସରିଯିବ, ଭବ ଭୌତିକ ଜଗତର ଯେଉଁ ଆମର ଟର୍ନ ସରିଗଲା, ସେତେବେଳେ ଆମେ ସତ୍ସଙ୍ଗ କରୁଛେ, ସତ୍ସଙ୍ଗ କଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା, ତାର ଅର୍ଥ ହେଉଛି ଏଇଟା, କିନ୍ତୁ ତାର ପ୍ରକୃତ ଅର୍ଥ ସେଇଟା ନୁହେଁ। ମୋତେ ଜଣେ କହିଥିଲେ, ସୁକୁଟି କହିଥିଲେ, ମୁଁ ସେଇଟା ସବୁବେଳେ ଡାଉଟ୍ ହୁଏ, ମୁଁ ବୁଝିପାରୁନଥିଲି। ଭବ ଆମର ତ ରହିଛି, ଯେଉଁ ଟର୍ନ ରହିଛି ଏତିକି ବର୍ଷ ପରେ, ଏତିକି ଜନ୍ମ ପରେ ଆମେ ସରିଯିବ, ତାର ଅର୍ଥ ହେଉଛି ଏଇଟା, ଆଖରିକ ଅର୍ଥ ବୁଝିଲେ ଏଇଟା ଆସିବ, ତାହେଲେ ଆଉ କ'ଣ କେମିତି ହେବ ମୁଁ ବୁଝିପାରେ ନାହିଁ। କିନ୍ତୁ ଆଚାର୍ଯ୍ୟଙ୍କ ଟୀକାରୁ ଆମେ ସେଇଟା ଜାଣିଲୁ, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଆଚାର୍ଯ୍ୟ ଟୀକା ଦେଇଛନ୍ତି, ଯେ ଯେତେବେଳେ ତୁମର ସାଧୁସଙ୍ଗ ହେଉଛି ସେତେବେଳେ ତୁମର ଭବ ଭବ ଟର୍ଣ୍ଣଟା ସରିଗଲା, ଭବ ସାଗର ଯେଉଁ ରହୁଥିଲ ସେ ଟର୍ଣ୍ଣଟା ସରିଗଲା, ଯେଉଁ ସମୟରେ ତୁମେ ସାଧୁସଙ୍ଗ କଲ ସେଇଟା ତୁମର ଭବ ପିରିୟଡ଼ଟା ସରିଗଲା, ତୁମର ଅଭବ ବା କ'ଣ ଚିତ୍ ଜଗତ ପାଇଁ ବାଟ ପ୍ରସ୍ତୁତ ହୋଇଗଲା। ତେଣୁ ଜୀବଗୋସ୍ୱାମୀ ଏଠି କହୁଛନ୍ତି ପରମାତ୍ମାଙ୍କର ଅହଙ୍କାର ନାହିଁ, ଏପରି ଭାବିବା ନାହିଁ, କ'ଣ ନା ତାଙ୍କର ଦିବ୍ୟ ଅହଙ୍କାର ଅଛି, ଆମେ ସମସ୍ତଙ୍କର ଗୋଟେ ଦିବ୍ୟ ହଙ୍କାର ଅଛି, ଆମର ଯେଉଁ ରହିଛି ଶରୀର ଯେଉଁ ରହିଛି, ଗୋଟେ ସ୍ଥୂଳ ଶରୀର, ଗୋଟେ ସୂକ୍ଷ୍ମ ଶରୀର। ଏଠି କଲା କୁହାଗଲା ଯେ ଭୂମି ଜଳ ଏବଂ ଅଗ୍ନି, ଏଇ ତିନୋଟି ତିଆରି, କିନ୍ତୁ ବାୟୁ ଏବଂ ଆକାଶ, ଭୂମି ଜଳ ଅଗ୍ନି ବାୟୁ ଆକାଶ, ଏ ପାଞ୍ଚଟି ତତ୍ତ୍ୱରେ ତିଆରି ମୁଁ ଜାଣିଛି। ଯେଉଁ ସ୍ଥୂଳ ଶରୀର, ଯାହାର ଶରୀରରେ ଆକାଶର ପରିମାଣ ଅଧିକ ସେ ଆକାଶରେ ରହୁଛି ବୋଲି ଶୁଣିଛି, କୁହାଯାଏ, ପ୍ରଭୁପାଦ ମହାରାଜ କହିଛନ୍ତି। ଯାହା ବି ହେଉ, ଏଇ ଯେଉଁ ସୂକ୍ଷ୍ମ ଶରୀର ରହିଛି, ମନ, ବୁଦ୍ଧି ଏବଂ ଅହଙ୍କାର, ଅହଙ୍କାରକୁ ପ୍ରଭୁପାଦ ମହାରାଜ କ'ଣ କହିଛନ୍ତି ଟ୍ରାନ୍ସଲେସନ୍ ଇଂଲିଶରେ କ'ଣ ଲେଖିଛନ୍ତି? ଅହଙ୍କାର, ହଁ, ଫଲ୍ସ ଇଗୋ, ଫଲ୍ସ ଇଗୋ, ଫଲ୍ସ ଇଗୋ ବୋଲେ ଏଇ ଭୌତିକ ଜଗତରେ ଆମେ ରହୁଛେ। ଆମର ରିଅଲ୍ ଇଗୋ ଅଛି, ରିଅଲ୍ ଇଗୋ, ପ୍ରକୃତ ଅହଙ୍କାର। ପ୍ରକୃତ ଅହଙ୍କାର କ'ଣ ଆମର? କୃଷ୍ଣ ସେବକ, ହଁ, ସେଇଆ ତ ହେବ ଯେ, କିନ୍ତୁ ପ୍ରଭୁପାଦ ମହାରାଜ ଆମର ମହାରାଜ କ'ଣ, ମହାପ୍ରଭୁ ସେଇଟା କହିଛନ୍ତି। ଆମର ପ୍ରକୃତ ଅହଙ୍କାର କ'ଣ? ପ୍ରକୃତ ଅହଙ୍କାର କ'ଣ? ନା ହଙ୍ଗ ବିପ୍ର, ନା ଚ ନର୍ବଦି, ନା ବୈଶ୍ୟ ଶୂଦ୍ରବା, ନା ହଙ୍ଗ ବର୍ଣ୍ଣୀ, ନା ଚ ବୃହଦି, ନା ବନସ୍ତୁ ଜତିର୍ବା। ଏଇଟା ଆଗକୁ ଦିଆଗଲା, ଆମେ ଏଇଟା ନୁହଁ, ଏଇଟା ନୁହଁ, ଏଇଟା ନୁହଁ, ଏଇଟା ନୁହଁ, ଆଗ ଦିଆଗଲା, ନେଗେଟିଭ୍ଟି କୁହାଗଲା, ତାପରେ ପଜିଟିଭ୍ ଆସିବ, ତାହେଲେ ସେଇଟା ନୁହଁ, ସେଇଟା ନୁହଁ, ସେଇଟା ନୁହଁ, ତାହେଲେ ଆମେ କେଉଁଟା? କିନ୍ତୁ ପ୍ରଦ୍ୟୁନ ନିଖିଳ ପରମାନନ୍ଦ ପୂର୍ଣ୍ଣାମ ତାର୍ଧେ ଗୋପୀ ଭର୍ତ୍ତୁର ପଦକମଳ ଦାସ ଦାସାନ ଦାସ। ଖାଲି ଭଗବାନ ଦାସ ଆମେ ନୁହଁ, ଦାସ ଦାସ ଅନୁଦାସ। ଏ କଥାରେ ମୁଁ କହେ ବହୁତ ଥରେ, ଏ ଗୋଟେ କଥା ଅଛି, ଜଣେ ଥିଲେ ଦାସହମ୍, ସଦାସହମ୍, ସଦା କ'ଣ ସେ କହିଲେ, ସଦାସହମ୍ କହିଲେ, ଦାସ ଦାସହମ୍ ନା ସଦା ସଦାସ, ଏଇଭଳି ଭାବରେ ଚାଲିଥିଲା। ଆମେ ଭଗବାନଙ୍କ ଦାସ ହେଇପାରିବା ନାହିଁ, ଭଗବାନ ଦାସଙ୍କର ଦାସଙ୍କର ଅନୁଦାସ। କିନ୍ତୁ ପୃଥ୍ୱୀ ନିଖିଳ ପରମାନନ୍ଦ ପୂର୍ଣ୍ଣାମ ତା ଧେର ପରମାନନ୍ଦ ସେ ପୂର୍ଣ୍ଣ ଅମୃତ ଗୋପୀ ଭର୍ତ୍ତୁ, ଗୋପୀଙ୍କର ସେ ଭର୍ତ୍ତୁ ପାଳନକାରୀ, ତାଙ୍କର ପଦକମୟ ଦାସ ଦାସ ଅନୁଦାସ, ତାଙ୍କର ଆମେ ଅନୁଦାସ, ଦାସ ଦାସାନୁଦାସ। ଏଭଳି ଭାବରେ ଇଏ ହେଉଛି ପ୍ରକୃତ ଅହଙ୍କାର ଆମର, ଅହମ୍ ବ୍ରହ୍ମାସ୍ମି। ଏଇଟା ଗୋଟେ ଅଛି, ଏ ଯେ କେଉଁଥିରେ ଅଛି ଗୋଟେ ଆମର ଶାସ୍ତ୍ରରେ, ଏଇଟା ରହିଛି ଅହମ୍ ବ୍ରହ୍ମାସ୍ମି। ଅହମ୍ ବ୍ରହ୍ମାସ୍ମି ଅର୍ଥ ଅଲଗା ଅଲଗା ପ୍ରକାର ଚିନ୍ତା କରନ୍ତି ସେମାନେ, ତତ୍ତ୍ୱମସି। ଏଇଟାକୁ ଯେଉଁ କ'ଣ ଆସିଲେ, ଶଙ୍କରାଚାର୍ଯ୍ୟ ଆସିଲେ, ଶଙ୍କରାଚାର୍ଯ୍ୟ ସେଇଟାକୁ ଦେଲେ, ଏଇଟା ମୁଖ୍ୟ ବାକ୍ୟ ବୋଲି, ବେଦର ମୁଖ୍ୟ ବାକ୍ୟ ହେଉଛି ତତ୍ତ୍ୱମସି, ତତ୍ତ୍ୱମ୍ ଅସି, ସିଏ ହେଉଛନ୍ତି ତ୍ୱମ୍ ଅସି, ବା ମୁଁ ହେଉଛି ସେଇ ଭଗବାନ, ଏଇଭଳି କଥା ହେଉଛି ତତ୍ତ୍ୱମ୍ ଅସି। ସେଇଟାକୁ ସେ ମୁଖ୍ୟ ବାକ୍ୟ ଦେଲେ, ବେଦର ମୁଖ୍ୟ ବାକ୍ୟ ହେଉଛି କ'ଣ? ବେଦର ମୁଖ୍ୟ ବାକ୍ୟ ହେଉଛି ପ୍ରଣବ, ପ୍ରଣବ ସର୍ବବେଦେଷୁ, ପ୍ରଣବ, ପ୍ରଣବ ହେଉଛି ବେଦର ମୁଖ୍ୟ ବାକ୍ୟ। କିନ୍ତୁ ସିଏ କହିଲେ ଓଂ, ହଁ ଓଂ, ଓଂକାର, ବେଦ୍ୟମ ପବିତ୍ର ଓଂକାର, ଓଂକାର ସବୁକିଛି ଜ୍ଞାନ ରହିଛି। କୁହାଯାଏ ଏ ଯେଉଁ ପ୍ରଣବତେ ଯେଇ ଅର୍ଥ ଗାୟତ୍ରୀ ତ ସେଇ ହଏ, ସେହି ଅର୍ଥ ଚତୁଶ୍ଳୋକୀ ଭାଗବତ ବିବଲିଆ କହେ, ଏ ଭଗବାନଙ୍କର ଏଭଳି ବ୍ୟବସ୍ଥା, ସିଏ ସ୍ଥୂଳକୁ ସୂକ୍ଷ୍ମ କରିପାରିବେ, ସୂକ୍ଷ୍ମକୁ ସ୍ଥୂଳ କରିପାରିବେ। ବିରାଟ ବୃକ୍ଷ ରହିଛି, ତାକୁ ଗୋଟିଏ ସୂକ୍ଷ୍ମ ମଞ୍ଜି ଆକାରରେ ତିଆରି କରିଦେଇପାରିବେ, ଏବଂ ସୂକ୍ଷ୍ମ ମଞ୍ଜିକୁ ବିରାଟ ବୃକ୍ଷ ରୂପରେ ପରିଣତ କରିପାରିବେ, ଇଏ ଭଗବାନଙ୍କର ଭଗବତ୍ତା। ସେହିଭଳି ଭାବରେ ଏ ଯେଉଁ ରହିଛି ସମସ୍ତ ବୈଦିକ ଶାସ୍ତ୍ରକୁ ଗୋଟିଏ ଅକ୍ଷର ପ୍ରକାଶ କରାଯିବ, ଏକ ଅକ୍ଷର ହେଉଛି ଓଂକାର। ଓଂକାରରେ ତିନୋଟି ରହିଛି, ତିନୋଟି ଅକ୍ଷର ରହିଛି, ଅ ଉ ମ, ତିନୋଟି ମିଶିଲେ ହେଉଛି ଓଂ। ଅ ଶବ୍ଦରେ, ଅ ଶବ୍ଦର ଅର୍ଥ ଭଗବତ ଗୀତାରେ ଭଗବାନ କହିଲେ, ଅ ଶବ୍ଦରେ କ'ଣ କହିଲେ, ଅକ୍ଷରାଣାମ ଅକାରୋସ୍ମି, ଅକ୍ଷରମାନଙ୍କ ଭିତରେ ହେଉଛି ଅକାର, ଇଏ ହେଉଛି କୃଷ୍ଣ, ଇଏ ହେଉଛି କୃଷ୍ଣଙ୍କର ପ୍ରତିନିଧି ବା ଇଏ କୃଷ୍ଣ, ଅ ଅ ଶବ୍ଦରେ ଅ କୃଷ୍ଣ ବୁଝେଇବ, ଉ ଶବ୍ଦ ହେଉଛି ରାଧାରାଣୀ, ମ ହେଉଛି ଜୀବ, ଅ ଉ ମ ଏ ଓଂ ହେଲା ଏଇଟା। ଏଇଟାକୁ ବିସ୍ତାର କଲେ ଆସିଲା କ'ଣ 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 ସେଇଟା ଗାୟତ୍ରୀ, ଓଂ ଭୂର୍ଭୁବଃ ସ୍ୱଃ ତସ୍ୟ ବିଦୁର୍ଭରଣ୍ୟମ୍ ଭର୍ଗଦେବ ଧିମହି ଧିୟୋ ନ ପ୍ରଚୋଦୟାତ୍। ଗାୟତ୍ରୀ, ଗାୟତ୍ରୀକୁ ବିସ୍ତାର କଲେ ଚତୁଶ୍ଳୋକୀ ଭାଗବତ, ଚତୁଶ୍ଳୋକୀ ଭାଗବତ ବିସ୍ତାର କଲେ 18,000 ଶ୍ଳୋକ, 18,000 ଶ୍ଳୋକ ବିସ୍ତାର କଲେ ଗୋଟିଏ ଗୋଟିଏ ଶ୍ଳୋକକୁ 61 ଅର୍ଥ କରିଛନ୍ତି ମହାପ୍ରଭୁ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଏଇଭଳି ଭାବରେ ଯେଉଁ ରହିଛି ଲିଙ୍କ୍ଟା କେଉଁଠି ରହିଲା, ଆର ଫଲ୍ସ ଇଗୋ, ଏ ଫଲ୍ସ ଇଗୋ ଯେଉଁ ରହିଛି, ଏ ଫଲ୍ସ ଇଗୋଟା ଆମର ପ୍ରକୃତ ଇଗୋ ହେଉଛି ଆମେ ଭଗବାନଙ୍କର ସେବକ ସେ କୃଷ୍ଣର ସ୍ୱରୂପ ହଏ ଜୀବର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ ଭଗବାନଙ୍କର ଆମେ ଯେଉଁ ଦାସ ତେଣୁ ଏଇ ଯେଉଁ ରହିଛି ଏଇଟା ହେଉଛି ଆମର ସୂକ୍ଷ୍ମ ଶରୀର ତେଣୁ ଯେତେବେଳେ ଆମେ ଇଏ ହେବା ଯେତେବେଳେ ଆମର ଦିବ୍ୟ ଶରୀର ପ୍ରାପ୍ତ ହେବା ସେଇ ସୂକ୍ଷ୍ମ ଶରୀର ରହିବ ନା ନାହିଁ ରହିବ ରହିବନି ଏ ରହିବ ନା ରହିବନି ରହିବ ନା ରହିବନି ଆଇଦର ଇଏ ଆମର ଦିବ୍ୟ ସବୁ ରହିଛି ଦିବ୍ୟ ମନ ରହିଛି ଦିବ୍ୟ ମନ ବୁଦ୍ଧି ଏବଂ ଦିବ୍ୟ ବୁଦ୍ଧି ରହିଛି ଦିବ୍ୟ ଅହଙ୍କାର ରହିଛି ଦିବ୍ୟ ସବୁ ରହିଛି ମନଟା ମନ ଆମର ବନ୍ଧୁ ନା ଆମେ କେମିତି ବନ୍ଧୁକୁ ତ୍ୟାଗ କରିବା ସେ ଶତ୍ରୁମାନଙ୍କୁ ତ୍ୟାଗ କରିବା ବନ୍ଧୁମାନଙ୍କୁ ଆମେ ରଖିବା ନା ମନ ହେବ ମନୁଷ୍ୟ କୁହାଗଲା ନା ବନ୍ଧନ ଏବଂ ମୁକ୍ତିର କାରଣ ହେବ ଆଉ ଯେଉଁଟା ମୁକ୍ତିର କାରଣ ଆମେ ତାକୁ ତ୍ୟାଗ କରିବା ସେ ମନଟା ଆମର ରହିବ ଦିବ୍ୟ ମନ ସେଇଟା ସବୁବେଳେ ଭଗବାନଙ୍କ ସହିତ ଯୁକ୍ତ ହେଇଥିବ ମନ ମାନେ ବୁଦ୍ଧି ଯେଉଁ ବୁଦ୍ଧି ଆମେ ଶୁଣିଲେ ଉଦ୍ଧବ ବୁଦ୍ଧି ସପ୍ତମ ତାଙ୍କର ଶ୍ରେଷ୍ଠ ବୁଦ୍ଧି ଚିତ୍ ବୁଦ୍ଧି ରହିଛି ବା କ'ଣ ଅପ୍ରାକୃତ ବୁଦ୍ଧି ରହିଛି ଏବଂ ଅପ୍ରାକୃତ ଅହଙ୍କାର ଆମର ଅହଙ୍କାର ତତ୍ତ୍ୱ କେବେ ନଷ୍ଟ ହେବ ନାହିଁ ଭଗବତ ଗୀତାରେ ପ୍ରଥମେ କହିଲେ ସେଇଟା ଅହଙ୍କାର ତତ୍ତ୍ୱ ଭଗବତ ଗୀତା ସବୁ ଜ୍ଞାନ ଅଛି ଖାଲି ଖୋଜିକି ପାଇବାର ଅଛି ଟର୍ଚ୍ଚଟେ ଦରକାର ଆମର ଏ ଟର୍ଚ୍ଚଟା ନେଲେ ତ ଟର୍ଚ୍ଚ ପକେଇଦେବ ଲେଖିଦେବ କେଉଁଠି କୁହାଯାଇଛି ସେଇଟା ଓ ଏଠି ଅଛି କେଉଁଠି କୁହାଯାଇଛି ଅହଙ୍କାର ନତ୍ୟବାହଂ ଜାତୁ ନାଶଂ ନତ୍ୱଂ ନେମି ଜନାଧିପା ନ ଚୈବ ନ ଭବିଷ୍ୟାମ ସର୍ବେ ଭୟ ମଥ ପରମ ପ୍ରଥମେ କହିଲେ ଭଗବତ ଗୀତାରେ ଜ୍ଞାନ ଦେଲେ ଏଭଳି କେତେବେଳେ ସମୟ ନଥିଲା ଯେତେବେଳେ ଅର୍ଜୁନ ତୁମେ ନଥିଲ କି ମୁଁ ନଥିଲି କିଏ ରାଜାମାନେ ନଥିଲେ ଏବଂ ଏଭଳି କେତେବେଳେ ସମୟ ହେବ ନାହିଁ ଯେତେବେଳେ ମୁଁ ରହିବି ନାହିଁ କି ତୁମେ ରହିବ ନାହିଁ କି ରାଜାମାନେ ରହିବେ ନାହିଁ ଆମେ ସବୁବେଳେ ରହିଛେ ଇଏ ହେଉଛି ଆମର ଅହଙ୍କାର ଇଏ ହେଉଛି ଆମର ଆମର ଆଇଡେଣ୍ଟିଟି ଆମର ଅହଙ୍କାର କେବେ ନଷ୍ଟ ହେବ ନାହିଁ ଅହଙ୍କାର ଦିବ୍ୟ ଅହଙ୍କାର ଖାଲି ଟର୍ଚ୍ଚ ଲାଇଟ୍ଟା ପାଇବାଟା ସହ ଜିନିଷ ନୁହଁ ସେ ଟର୍ଚ୍ଚ ପ୍ୟାଡ଼ ଟର୍ଚ୍ଚ ପ୍ୟାଡ଼ ଦେଖିଥିବ ସବୁ କେଉଁଠି କ'ଣ କୁହାଯାଇଛି ଏଠି ଏଠି ସେଠି 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 ପଳିଯିବ କହିକିରି ସେ ଟର୍ଚ୍ଚଟା ଦରକାର ତେଣୁ ମୁଁ ଯଦି ତୁମକୁ ଟର୍ଚ୍ଚ ଲାଇଟ୍ ନ ଦେଇଥାନ୍ତି ତୁମେ ଜାଣିପାରିନଥିବ କେଉଁଠି କୁହାଯାଇଛି କେଉଁଠି ଖୋଜୁଥାନ୍ତ ବସି ଏଇଠି କୁହାଯାଇଛି ଏଇଟା ନତ୍ୟବାହନ ଜାତ ନା ସ୍ନାତଙ୍କ ନେଇମେ ଜନାଧିପା ନ ଚୈବ ନ ଭବିଷ୍ୟାମ ସର୍ବ ଭୟ ମତ ଭ୍ରମ ତେଣୁ ଏଇଭଳି ଭାବରେ ଜୀବ ଗୋସ୍ୱାମୀ କହୁଛନ୍ତି ଆମର ଦିବ୍ୟ ଅହଙ୍କାର ଅଛି ଏଠି କୁହାଗଲା ତାଙ୍କର ଦିବ୍ୟ ଅହଙ୍କାର ଭଗବାନଙ୍କ ଦିବ୍ୟ ଅହଙ୍କାର ଅଛି ଏହି ବ୍ୟାଖ୍ୟା ଶ୍ରୀ ଜୀବ ଗୋସ୍ୱାମୀଙ୍କ ଦ୍ୱାରା ଦିଆଯାଇଛି ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଅନ୍ୟ ଏକ ବ୍ୟାଖ୍ୟା ଦେଇ କହିଛନ୍ତି ନିରହମର ଅର୍ଥ ହେଉଛି ନିର୍ନିଶ୍ଚୟ ନାହିଁ ନିରହମ ଅର୍ଥ ନୁହେଁ ଯେ ଭଗବାନଙ୍କର ବ୍ୟକ୍ତିତ୍ୱ ନାହିଁ ବରଂ ଅହମ୍ ଶବ୍ଦରେ ଜୋର ଦିଆଯାଇ କୁହାଯାଇଛି ଯେ ତାଙ୍କର ଭଗବାନଙ୍କ ବ୍ୟକ୍ତିତ୍ୱ ଅଛି ନି କହିଲେ ନିଷେଧାର୍ଥ ସୂଚକ ନୁହଁ ଅଧିକନ୍ତୁ ସୁଦୃଢ଼ ସତ୍ତା ବାଚକ ଅହଂ 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 ତିନି ଥର କହିଲେ ଭଗବାନ ଭାଗବତମରେ ଟ୍ରାନ୍ସଲେଟ୍ ଅଛି ଖୋଜିକି ପାଇପାରିବ ଅହଂ 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 ତିନି ଥର କହିଲେ କେଉଁଠି ଟ୍ରାନ୍ସଲେଟ୍ ଅଛି କାମ ଦେଉଛ ଚତୁଶ୍ରୀ ଭାଗବତ ପ୍ରଥମ ଶ୍ଳୋକ କ'ଣ ଅହମ୍ ଇବା ସ୍ୱାମାଗ୍ରେ ନାନ୍ୟ ପରମ ପଶ୍ଚାତ ଅହଂ ଯଦଚର୍ଚ୍ଚ ଯୋଉ ବସିଛ ସ୍ୱସ୍ତି ନା ଅହମ୍ ତିନି ଥର ଅହମ୍ କୁହାଗଲା କାହିଁକି ଅହଂ ଭଗବାନଙ୍କ ବ୍ୟକ୍ତିତ୍ୱ ଅହଙ୍କାର ଏ ଦିବ୍ୟ ଅହଙ୍କାର ଏ ତତ୍ତ୍ୱ କ'ଣ ଏତେ ସହଜ ଜିନିଷ ରହିଛି ଯାହା ହଉ ଆମେ କହିଲେ କେତୋଟି ଶ୍ଳୋକ କହିଲେ ଦୁଇଟି ଶ୍ଳୋକ ନା ଆହୁରି ଆଠଟି ଅଛି ପାଞ୍ଚ ଛଅ ସାତ ଆଠ ଆମ କଥା ବିଶ୍ରାମ ଦେବା ସମୟ ହୋଇଗଲା ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଆସନ୍ତାକାଲି ଆଲୋଚନା କରିବା ଜୟ ଶ୍ରୀ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଜୟ ଗୌତମାନନ୍ଦେ।